ହ୍ୟାଲୋ, ମୁଁ ପ୍ରବୀଣ ଠାରୁ 50 ନମ୍ବର ୱାର୍ଡରୁ କହୁଛି। ମୁଁ ଜଣେ ହ୍ୟାଣ୍ଡିକ୍ୟାପ୍ ତ ଅଛି, ଆମର ସାହି ଭିତରେ ବହୁତ ଅଳିଆ ପକେଇବାର ବହୁତ ଅସୁବିଧା ହେଉଛି। ଅଳିଆ ଗାଡ଼ି ଦିନେ ଆସିଲେ ଆଉ ଦିନକୁ ଆସୁନାହିଁ, ଯେଉଁ ଜାଗାରେ ଅଳିଆ ରହୁଛି ସେ ବହୁତ ଦୁର୍ଗନ୍ଧ ବାହାରୁଛି, ଗ୍ୟାସ୍ ବାହାରୁଛି। ଆମ ମାନଙ୍କ ପାଇଁ ଅଳିଆ ଗାଡ଼ି ଭିତରକୁ ଆସିଲେ ବଡ଼ ଗାଡ଼ି ଆସିପାରୁନି, ଯଦି ଛୋଟ ଗାଡ଼ି ଆସିବ ଆମକୁ ବି ଅଳିଆ ପକେଇବାକୁ ବହୁତ ସୁବିଧା ହେବ। ଏତିକି ସାହାଯ୍ୟ ହେଲେ ଆମେ ଚିର ଉପକୃତ ହେବୁ।
ଧନ୍ୟବାଦ।